ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି। ବିଶ୍ୱରେ ସହଯୋଗ ଦୃଢ଼ କରିବା କ୍ଷେତ୍ରରେ ବିମ୍ଷ୍ଟେକ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ମାତା ମନୋଜ କୁମାରଙ୍କ 87 ବର୍ଷ ବୟସରେ ପରଲୋକ। ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ସଂସଦରେ ଭାରତ ଉପରେ ଆମେରିକା ଶୁଳ୍କ ବୃଦ୍ଧି ନେଇ ବିରୋଧୀ ଦଳଗୁଡ଼ିକର ବିକ୍ଷୋଭ ପ୍ରଦର୍ଶନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ। ଲୋକସଭାକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ବାଚସ୍ପତି ଓମ୍ ବିର୍ଲା ତାଙ୍କ ସମାପନୀ ବକ୍ତବ୍ୟରେ କହିଛନ୍ତି, ଚଳିତ ବର୍ଷ ଜାନୁଆରୀ 31 ତାରିଖରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନରେ ଲୋକସଭାରେ 118% କାର୍ଯ୍ୟଦକ୍ଷତା ରେକର୍ଡ କରାଯାଇଛି। ସେ କହିଛନ୍ତି, ଏହି ବଜେଟ୍ ଅଧିବେଶନ କାଳରେ 16 ବିଧେୟକ ଗୃହର ମଞ୍ଜୁରୀ ଲାଭ କରିଛି।
ଚର୍ଚ୍ଚା ମେଁ 169 ସଦସ୍ୟ ନେ ଭାଗ ଲିଆ। ସତ୍ କେ ଦୌରାନ 10 ସରକାରୀ ବିଧେୟକ ପୁରା ସ୍ଥାପିତ କିଏ ଗଏ। ବଫ ସଂଶୋଧନ ବିଧେୟକ ସହିତ 16 ବିଧେୟକ ପାରିତ କିଏ ଗଏ। ପ୍ରତିପକ୍ଷ କେ ନେତା, ବିଭିନ୍ନ ଦଳୋ କେ ନେତା, ମାନ୍ୟ ସଦସ୍ୟ, ତା ଲୋକସଭା ସଚିବାଳୟ କେ ମହାସଚିବ, ସଚିବାଳୟ କେ ଅଧିକାରୀ, ତା କର୍ମଚାରୀ ଏବଂ ସମ୍ବନ୍ଧ ଏଜେନ୍ସି କୁ उनके द्वारा प्रदान की गई सबका धन्यवाद देते हैं। सभा की कार्यवाही अनिश्चित काल के लिए स्थगित की जाती है।
आज सकाळे विरोधी दल गुडीक पक्षरु भारत उपरे अमेरिकार शुल्क लागू नै हट्टगोल सृष्टि हेबारु गृह कार्य को मध्यान 12 पर्यंत मुलतवी घोषणा करा जायतिला। द्वितीय थर गृह कार्य आरंभ हेबा मात्रे कांग्रेस, डीएमके एवं अन्य विरोधी सदस्य माने स्लोगन देबा सह गृहर मध्यभाग को आसी हट्टगोल सृष्टि करथिले। अन्य पक्षरे सोनिया गांधी देथिबा मन्तव्य वाकअप संशोधन विधेयक संविधान प्रति अपमान पाई ट्रेजरी बेंच सदस्य माने क्षमा प्रार्थना दाबी करथिले। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଅନ୍ୟପକ୍ଷରେ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଅଧିବେଶନ ଆରମ୍ଭ ହେବା ମାତ୍ରେ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ 12 ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପଶ୍ଚିମବଙ୍ଗରେ ଶିକ୍ଷକ ଚୟନ ଘଟଣାକୁ ନେଇ ଟ୍ରେଜରୀ ବେଞ୍ଚ ସଭ୍ୟମାନେ ହଟ୍ଟଗୋଳ କରିଥିଲେ। ସେହି ସମୟରେ ବିଜେପି ସଦସ୍ୟ ଲକ୍ଷ୍ମୀକାନ୍ତ ବାଜପେୟୀ ପଶ୍ଚିମବଙ୍ଗରେ 25,000 ଶିକ୍ଷକଙ୍କୁ ବରଖାସ୍ତ କରିବା ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଦେଖାଇଥିଲେ। ସେ କହିଥିଲେ, ଶିକ୍ଷକମାନଙ୍କ ଚୟନ କ୍ଷେତ୍ରରେ ସଂରକ୍ଷଣ ନୀତି ଏବଂ ଅନ୍ୟାନ୍ୟ ନିୟମ ସଠିକ୍ ଭାବେ ଅନୁସରଣ କରାଯାଇନଥିଲା। ତୃଣମୂଳ କଂଗ୍ରେସ ସାଂସଦ ତାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ତେବେ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ଅଧ୍ୟକ୍ଷ ଜଗଦୀପ ଧଙ୍କଡ଼ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଆଜି ହେଉଛି ସଂସଦର ବଜେଟ୍ ଅଧିବେଶନର ଶେଷ ଦିନ। ବିଶ୍ୱର ବିକାଶ ଏବଂ ସହଯୋଗ ଦୃଢ଼ କରିବା କ୍ଷେତ୍ରରେ ବିମ୍ଷ୍ଟେକ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ଆଜି ଚାଲିଥିବା 6ଷ୍ଠ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 21 ସୂତ୍ରୀ କାର୍ଯ୍ୟ ଯୋଜନା ସମ୍ପର୍କିତ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଏହି ଯୋଜନାଗୁଡ଼ିକରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ବିମ୍ଷ୍ଟେକ୍ ସଦସ୍ୟ ଦେଶମାନଙ୍କ ମଧ୍ୟରେ ବ୍ୟବସାୟ ବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ସମୟ ଆସିଛି ବୋଲି ଶ୍ରୀ ମୋଦି କହିବା ସହ ବିମ୍ଷ୍ଟେକ୍ ଚାମ୍ବର ଅଫ୍ କମର୍ସ ଗଠନ ଲାଗି ପ୍ରସ୍ତାବ ଦେଇଛନ୍ତି। ଏହାଛଡ଼ା ସ୍ଥାନୀୟ ମୁଦ୍ରାରେ ଦେଶ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି ଲାଗି ବ୍ୟବସ୍ଥା କରିବା ଉପରେ ଅନୁଧ୍ୟାନ କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଆଇଟି ସେକ୍ଟରର ଶକ୍ତି ବୃଦ୍ଧି ଦିଗରେ ବିମ୍ଷ୍ଟେକ୍ ସଦସ୍ୟ ଦେଶଗୁଡ଼ିକ ଅଧିକରୁ ଅଧିକ ପ୍ରଯୁକ୍ତି ବିଦ୍ୟାରେ ଦୃଢ଼ ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କିଛିଦିନ ପୂର୍ବରୁ ମ୍ୟାମାର ଏବଂ ଥାଇଲାଣ୍ଡରେ ଘଟିଥିବା ଭୂମିକମ୍ପକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଦସ୍ୟ ଦେଶଗୁଡ଼ିକ ମିଳିମିଶି କାର୍ଯ୍ୟ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଭାରତରେ ବିମ୍ଷ୍ଟେକ୍ର ବିପର୍ଯ୍ୟୟ ପରିଚାଳନା ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱରେ ଶାନ୍ତି ଏବଂ ସୁରକ୍ଷା କ୍ଷେତ୍ରରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଲାଗି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସେ କହିଛନ୍ତି, ବିମ୍ଷ୍ଟେକ୍ ନୂଆ ରଣନୀତି ସ୍ଥିର କରିବା ଲାଗି ସାମର୍ଥ୍ୟ ରଖିଛି। ଏହି ଅବସରରେ ବୋଧି ପଦକ୍ଷେପ ଜରିଆରେ ପ୍ରତ୍ୟେକ ବର୍ଷ ବିମ୍ଷ୍ଟେକ୍ ସଦସ୍ୟ ଦେଶଗୁଡ଼ିକର 300 ଯୁବା ଭାରତରେ ପ୍ରଶିକ୍ଷଣ ଲାଭ କରିବେ। ଶ୍ରୀ ମୋଦି କହିଛନ୍ତି, ଚଳିତ ବର୍ଷ ଭାରତରେ ବିମ୍ଷ୍ଟେକ୍ ପାରମ୍ପରିକ ସଙ୍ଗୀତ ମହୋତ୍ସବ ଆୟୋଜନ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଆଜି ବିମ୍ଷ୍ଟେକ୍ ଶିଖର ସମ୍ମିଳନୀ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ 3-ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ। ସେଠାରେ ସେ ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଂସଦରେ ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ଶୁଳ୍କ ବୃଦ୍ଧିକୁ ନେଇ ବିରୋଧୀ ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ, ଡିଏମ୍କେ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ସଂସଦ ପରିସରରେ ଏହାକୁ ବିରୋଧ କରି ସ୍ଲୋଗାନ ଦେଇଥିଲେ। ଶୁଳ୍କ ବୃଦ୍ଧି ସମ୍ପର୍କରେ ସରକାର ସଂସଦରେ ଜବାବ ରଖିବା ଲାଗି ସେମାନେ ଦାବି କରିଥିଲେ। ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଥିଲେ, ଆମେରିକାର ଶୁଳ୍କ ବୃଦ୍ଧି ଭାରତର କୃଷିକ୍ଷେତ୍ର ଏବଂ କ୍ଷୁଦ୍ରଶିଳ୍ପଗୁଡ଼ିକୁ ପ୍ରଭାବିତ କରିବ। ବଲିଉଡ୍ର ବର୍ଷିଆନ ଅଭିନେତା ମନୋଜ କୁମାରଙ୍କ 87 ବର୍ଷ ବୟସରେ ପରଲୋକ ଘଟିଛି। ମୁମ୍ବାଇର ଏକ ହସ୍କିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମନୋଜ କୁମାର ଭରତ କୁମାର ନାମରେ ବେଶ୍ ଲୋକପ୍ରିୟ ଥିଲେ। 1992 ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲ୍କେ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ରୋଟି କପଡ଼ା ଅର୍ ମକାନ, ଆଦମୀ, ଉପକାର, ଅମାନତ ଆଦି ଚଳଚ୍ଚିତ୍ରରେ ସେ ନିଜର ନିଖୁଣ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣିପାରିଥିଲେ। ଦେଶାତ୍ମକ ଚଳଚ୍ଚିତ୍ର ଓ ସାଂସ୍କୃତିକ ମୂଲ୍ୟବୋଧ ଭିତ୍ତିକ ଚଳଚ୍ଚିତ୍ର ପାଇଁ ସେ ବେଶ୍ ପରିଚିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିମ୍ବଦନ୍ତୀ ଅଭିନେତା ଓ ଚଳଚ୍ଚିତ୍ର ନିର୍ମାତା ମନୋଜ କୁମାରଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଭାରତୀୟ ସିନେମାରେ ମନୋଜ କୁମାର ଅବିସ୍କରଣୀୟ ଛାପ ଛାଡ଼ିଯାଇଛନ୍ତି ବୋଲି କହିଛନ୍ତି। ତାଙ୍କର ଦୀର୍ଘ ଚଳଚ୍ଚିତ୍ର କ୍ୟାରିୟରରେ ସେ ଭାରତର ମୂଲ୍ୟବୋଧକୁ ସୁନ୍ଦର ଭାବରେ ପ୍ରଦର୍ଶନ କରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଦାଦାସାହେବ ଫାଲ୍କେ ପୁରସ୍କାର ପ୍ରାପ୍ତ କିମ୍ବଦନ୍ତୀ ଅଭିନେତା ମନୋଜ କୁମାରଙ୍କ ଦେହାନ୍ତରେ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ମନୋଜ କୁମାର ତାଙ୍କ ଚଳଚ୍ଚିତ୍ରରେ ଦେଶାତ୍ମବୋଧକ ଭାବନା ଏବଂ ଭାରତର ସାଂସ୍କୃତିକ ମୂଲ୍ୟବୋଧକୁ ନିଖୁଣ ଭାବରେ ଦର୍ଶାଇଛନ୍ତି। ପରବର୍ତ୍ତୀ ପିଢ଼ିକୁ ଏହା ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ମନୋଜ କୁମାରଙ୍କୁ ଭାରତୀୟ ସିନେମାର କର୍ଣ୍ଣଧାର ବୋଲି କୁହାଯାଏ। ସେ କହିଛନ୍ତି ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ଦେଶପ୍ରେମର ଭାବନା ବାରି ହୋଇପଡ଼େ। ଏହି କିମ୍ବଦନ୍ତୀ କଳାକାର ଓ ନିର୍ମାତାଙ୍କ ଚଳଚ୍ଚିତ୍ରଗୁଡ଼ିକ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦି କହିଛନ୍ତି। ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମନୋଜ କୁମାରଙ୍କ ପରଲୋକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ କହିଛନ୍ତି ମନୋଜ କୁମାରଙ୍କ କଳାତ୍ମକ କାର୍ଯ୍ୟ ମାଧ୍ୟମରେ ସେ ଅମର ରହିବେ। ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ଦେଶପ୍ରେମର ପ୍ରତିଫଳନ ଦେଖିବାକୁ ମିଳିଥାଏ ବୋଲି ଶ୍ରୀ ସିଂ କହିଛନ୍ତି। ଉପକାର ଏବଂ ପୂରବ ଅର୍ ପଶ୍ଚିମ ଚଳଚ୍ଚିତ୍ରରେ ଭାରତୀୟ ସଂସ୍କୃତିର ପ୍ରଦର୍ଶନ ଯୁଗ ଯୁଗ ପାଇଁ ଅମର ହୋଇ ରହିବ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗରେ 25,000 ସ୍କୁଲ ଶିକ୍ଷକଙ୍କ ନିଯୁକ୍ତିକୁ ଅବୈଧ ଦର୍ଶାଇ ସୁପ୍ରିମକୋର୍ଟ ବାତିଲ କରିଥିବାରୁ ଆଜି ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ପଶ୍ଚିମବଙ୍ଗରେ ଶିକ୍ଷକମାନଙ୍କ ନିଯୁକ୍ତିରେ ଅନିୟମିତତା ହୋଇଛି। ସେ ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗରେ ଦୁର୍ନୀତିର ମାତ୍ରା ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ଲୋକମାନେ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଚାକିରି ପାଇଁ ଲାଞ୍ଚ କାରବାର ବହୁ ପରିମାଣରେ ବୃଦ୍ଧି ପାଇଛି।
भ्रष्टाचार को खुले आम छोड़ रखा है। आज उसका गाज लाखों लोगों के ऊपर पड़ा है। कल सुप्रीम कोर्ट ने बंगाल में जो स्कूल भर्ती घोटाला हुआ था, लगभग 23 से 24 लाख एप्लीकेंट टीचर और नॉन टीचिंग स्टाफ जो एडवर्टाइजमेंट के माध्यम से निकली थी उसमें उन्होंने अप्लाई किया। बंगाल में इसे पैसा लेकर काम देने वाला स्कैम, ब्राइब फॉर जॉब स्कैम और स्कूल भर्ती घोटाले के नाम से जाना गया।
ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମୁକାବିଲା ହେବ। ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 80 ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 200 ରନ୍ ସ୍କୋର କରିଥିଲା। ଏହାର ଜବାବରେ ସନ୍ରାଇଜର୍ସ ହାଇଦ୍ରାବାଦ 16 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 120 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। କୋଲକାତାର ଭୈରବ ଅରୋରା 3 ୱିକେଟ୍ ନେଇଥିବା ବେଳେ ଭେଙ୍କଟେଶ ଆୟାର ସର୍ବାଧିକ 60 ରନ୍ ସ୍କୋର କରିଥିଲେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି। ବିଶ୍ୱରେ ସହଯୋଗ ଦୃଢ଼ କରିବା କ୍ଷେତ୍ରରେ ବିମ୍ଷ୍ଟେକ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ମାତା ମନୋଜ କୁମାରଙ୍କ 87 ବର୍ଷ ବୟସରେ ପରଲୋକ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।